ଗଳ୍ପ ନାଗକନ୍ୟା ଗାଳ୍ପିକ ଆନନ୍ଦଚନ୍ଦ୍ର ମିଶ୍ର। ଯାହା ହେଉ, ଯେଉଁମାନେ କୋଣାର୍କରୁ ଚନ୍ଦ୍ରଭାଗା ଓ ସେଠାରୁ ପୁରୀକୁ ସମୁଦ୍ର କୂଳେ କୂଳେ ଆସିବେ, ସେମାନେ ନିଶ୍ଚୟ ହରଚଣ୍ଡୀଙ୍କ ଦର୍ଶନ ପାଇବେ ଠିକ୍ ବାଟରେ। କବି ବା ଲେଖକ ହେଲେ ତ ଭଲ କଥା, ନହେଲେ ଯେଉଁ ନୀଳ ସମୁଦ୍ର, ଧଳା ଫେଣ, ହଳଦିଆ ବାଲି, ସବୁଜ ଘାସ ଓ ଲାଲ ମାଛ ଦେଖିଲେ ସମସ୍ତେ ମୁଗ୍ଧ ହେବେ, ସେସବୁ ସେଠାରେ ପାଇବେ। ବାଲିକୁଦ ସବୁ ଛୋଟ ଡୁବୁରି ପାହାଡ଼ ପରି, ସେଠାରୁ ଛୋଟ ବାଲି ସୁଡ଼ଙ୍ଗ ସମୁଦ୍ର ଜଳ ପର୍ଯ୍ୟନ୍ତ ଯେ ସେ ସେଠି ଦେଖିବେ। ସମୁଦ୍ର ଲହଡ଼ା ବାଲିକୁଦର ପାଦ ଧୋଇବା ସ୍ୱାଭାବିକ। ତା ଉପରେ କଣ୍ଟା ଘାସ ଖାଇ ଛୋଟ ମୃଗମାନେ ଦଳ ଦଳ ହୋଇ ବୁଲୁଥିବା ମଧ୍ୟ ପ୍ରାକୃତିକ। ସବୁ ସେଠି ଥିଲା ଆଉ ଅଛି। ସେଇ ଅପନ୍ତରାଟାରେ ଗୋଟିଏ ଛୋଟ କୁଡ଼ିଆରେ ମଧୁଆ କେବେଠୁ ରହି ମାଛ ଧରି ଦୁଇ ପଇସା କମେଇଛି ଯେ ତାକୁ ଜଣା। ତାର ସଂସାର ବୋଇଲେ ତାର ନାତୁଣୀ ମାଳତୀ। ମାଳତୀର ବୟସ କେହି 12, କେହି 15 ଓ କେହି ଅସହଣୀ ହୋଇ 20 ଅନୁମାନ କରନ୍ତି। ବାସ୍ତବରେ ତାକୁ 17। ତାର ପୁଣ୍ୟ ନାହିଁ କି ପର୍ବ ନାହିଁ, ସବୁବେଳେ ସମାନ ବେଶ, ବାଳଗୁଡ଼ାକ ନିପଟ କୁଞ୍ଚୁ କୁଞ୍ଚିଆ। କେବେ ସେ ତାକୁ ଅଧୀନକୁ ଆଣିବା ପାଇଁ ଗୋଟିଏ ଲଇରେ ବାନ୍ଧି ପକାଏ, ଅନ୍ୟ କେବେ କେବେ ସେସବୁ ଭ୍ରମର ସାଜି ତାର ଗୋଲାପି ମୁହଁଟିକୁ ଅସ୍ଥିର କରନ୍ତି। ପହରଣ ତାର ଖଣ୍ଡେ 8 ହାତୀ ନାଗପୁରୀ। ସେ ଖଣ୍ଡକୁ ସେ ମାଇକିନିଆ ପିନ୍ଧା ପିନ୍ଧି ଛାତି ଘୋଡ଼ାଇ ଅଣ୍ଟାକୁ ଜବର କରି ରଖିବା ପାଇଁ କମର ବନ୍ଧ ପରି ଘେରାଏ ଗୁଡ଼ାଇ ପକାଇଥାଏ। ଆଉ ମଧ୍ୟ ତାର ବ୍ୟବସାୟରେ ବାଧା ନ ପଡ଼ିବା ପାଇଁ ପିନ୍ଧା ଫେରଟାରେ ପାଇକ ଛାଟାଏ ମାରିଦେଇଥାଏ। ସେଟା ତାକୁ ବଡ଼ ମାନେ। ହେଲେ ଅନେକ କଥା ଅନ୍ୟମାନଙ୍କୁ ସୁନ୍ଦର ଦିଶିଲେ ମଧ୍ୟ ତାକୁ ଅସୁନ୍ଦର ଦିଶେ। ତାର ଖାତିର ଥାଏ ସବୁ କଥାକୁ ଖୁବ୍ କମ୍। ଅଳଙ୍କାର ମଧ୍ୟରେ ତାର ହାତରେ ପଟେ ପଟେ ପିତ୍ତଳ ଖଡ଼ୁ। ଅଦ୍ଭୁତ କଥା ଏତିକି, ତାର ସୁନା ପରି ଦେହରଙ୍ଗରେ ସେ ଦିଖଣ୍ଡି ଖାପ ଖାଇଥାଏ, ଦେହଖଣ୍ଡ ଯେପରି ମାଂସପେଶୀରେ ଭରା। କ'ଣ ଟିକିଏ କଥାରେ ସେ ଟୁନା ଘୋଡ଼େଇକୁ 5 ହାତକୁ ଫିଙ୍ଗିଦେବା ଦିନୁ ଅଙ୍ଗରମତା ଟୋକାମାନେ ଭରସି ତା ପାଖେ ପଶିପାରନ୍ତି ନାହିଁ। ତା ରହିବା ଥାନଟା ବି ଧୀବର ପଡ଼ାଠୁ ଟିକିଏ ଦୂର। ମାଳତୀ ସବୁଦିନ ସକାଳେ ନିଜେ ମାଛ ଧରି ଦ୍ୱିପହରେ ତାକୁ ହଳଦୀପଦା ହାଟରେ ଯାଇ ବିକି ଘର ଚଳାଉନଥିଲେ, ମଧୁଆ କେବେଠାରୁ ସେ ଥାନ ଛାଡ଼ନ୍ତାଣି। ହଁ, ଦିନେ ହଳଦୀପଦାର ଖୋଦ ଖାଉଁଦ ଜମିଦାର ମାଳତୀର ମାଛ ମୁଲେଇ ଦରଦାମରେ ଟିକିଏ ଗଡ଼ବଡ଼ କରିବାରୁ ମାଳତୀ ତାଙ୍କ ହାତରୁ ମାଛଟା ଝିଙ୍କି ଆଣି ସିଧା ସିଧା ଚାଲି ଆସିଲା। ଏଥିରେ ସେ ଖୁବ୍ ତାତି ଯିବାର କଥା। ତା ପରଦିନଠାରୁ ମାଳତୀ ତାଙ୍କୁ ମାଛ ବିକିଲା ନାହିଁ ସତ, ତେବେ ତାଙ୍କ ଦଳିଆ କେତୁଟା ସବୁଦିନ ଆସି ମାଳତୀ ମାଛ ଧରୁଥିବା ଥାନଟାରେ ଗୋଳମାଳ କରି ମାଛ ଧୋଇଲେ। ମାଳତୀ ତାଙ୍କୁ କେତେ ଯେ ଭୟ ଦେଖାଇ କେତେ ବକିଲା ତା କହିହେବ ନାହିଁ। ଫଗୁଣ ମାସ, ପରୀକ୍ଷା ଶେଷ, ଜମିଦାରଙ୍କ ପୁଅ ରମେଶ ବିଏ ପରୀକ୍ଷା ଦେଇ ଆସି ଘରେ ଅଛନ୍ତି। ମାଳତୀର ହାଲ ହଳିଆମାନଙ୍କ ଠାରୁ ଶୁଣି ସେ ପାଞ୍ଚିଲେ ଟୋକିଟାକୁ ଜବତ କରିବେ, ଏତେ ସାହସ ତାର। ସେଇଦିନୁ ସେ ଅନେକ ଦିନ ମାଛ ଧରା ବାହାନାରେ ମାଳତୀ ଥିବା ସମୁଦ୍ରକୂଳକୁ ଗାଧୋଇବା ପାଇଁ କେବେ ମାଛ ଧରିବା ପାଇଁ ଆସନ୍ତି। ହେଲେ କ୍ରମେ ବହୁ ଲୋକର ଗୋଳମାଳରେ ମାଳତୀର ମାଛ ଧରାରେ ଯେ ବିଶେଷ ବାଧା ନ ପଡ଼ିଛି ଏମିତି ନୁହେଁ, ସେ ଖୁବ୍ ରାଗେ, ଖୁବ୍ ଗାଳି ଦିଏ। ସବୁଦିନ ଅନ୍ୟମାନେ କେବେ ତା କଥାକୁ କାନ ଦିଅନ୍ତି, କେବେ କେବେ ମଧ୍ୟ ଗୋଳମାଳ ଘଟେ। ତେବେ ମଧୁଆ ନଈ ନଈ ବାଡ଼ି ଖଣ୍ଡକରେ ଭରା ଦେଇ ଯେତେବେଳେ ଘଟଣାସ୍ଥଳରେ ବୁଢ଼ା ମାଙ୍କଡ଼ ପଛ ଦୁଇ ଗୋଡ଼ରେ ଠିଆ ହେଲା ପରି ଠିଆ ହୋଇ ମାଳତୀରେ ପକ୍ଷ ନିଏ, ସବୁ ଥମିଯାଏ। ରମେଶ ବାବୁ ଅନେକ ଦିନ ତାଙ୍କ ଶାଳବନ୍ଧା କଇଁଫୁଲିଆ ଘୋଡ଼ାଟା ଉପରେ ଚଢ଼ି ମଧୁଆ କୁଡ଼ିଆ ପାଖକୁ ଯାଆନ୍ତି। ଘୋଡ଼ାଟାକୁ ଗୋଟାଏ ବୁଦାରେ ଖଟେଇ ଦେଇ କେବେ ମାଳତୀର ପ୍ରତିଦ୍ୱନ୍ଦ୍ୱୀ ହୋଇ ମାଛ ଧରନ୍ତି, କେବେ କେବେ ଖାଲି ଗାଧୋଇ ଫେରିଆସନ୍ତି। ତେବେ ମାଳତୀର ମାଛ ଧରା ଓ ମାଛ ବିକା ବ୍ୟବସାୟରେ ବାଧା ଦେଇ ସେସବୁକୁ ମାନ୍ଦା କରିଦେବା ତାଙ୍କର ଲକ୍ଷ୍ୟ। ମାଳତୀ ରାଗରେ ଥମଥମ୍ ହୋଇ ଢେର ଥର କହେ, ଏ ବାବୁ, ତୁ ପୁରା ପାଠ ପଢ଼ୁଛୁ, ତୋର ଟିକେ ବୁଦ୍ଧି ନାହିଁ, ଗୋଟେ ବୁଢ଼ା ଆଉ ଗୋଟେ ମାଇକିନିଆ ସାଙ୍ଗେ ଲାଗିଛୁ, ତୁ ମିଣିପ ନୁହୁଁ, ନିପଟ ଭାକୁଡ଼ଟାଏ। ରମେଶ କେବେ ଏସବୁ ଶୁଣି ହସି ଦିଅନ୍ତି, କେବେ ବିଶେଷ ବାଧିଲେ କହନ୍ତି, ଚୁପ୍ କର ଟୋକି। ମାଳତୀ ଖୁବ୍ ରାଗେ, କହେ, ନାଗୁଣୀ ତତେ ଦଂଶିବ। ରମେଶ ବାବୁ କେବେ ଗାଧୋଉଥିବା ବେଳେ ମାଳତୀ ଧାଇଁ ଆସି ଘୋଡ଼ାଟାକୁ ଛୋଟା କରିଦେବାକୁ ବସେ। ହେଲେ ମଧୁଆ ନିବର୍ତ୍ତାଇ କହେ, ସେମିତି କର ନା, ମକଦ୍ଦମା କଲେ ଦୁଇ ଜଣ ଯାକ ଜିଅଲ ଯିବା ଯେ। ରମେଶ ଆସେ ଏଣିକି ସବୁଦିନ ସମୁଦ୍ର କୂଳକୁ। ମାଳତୀ ତାକୁ ଶୁଣାଇ ଶୁଣାଇ ପାଟି କରେ, ବାପ ଘର ପଡ଼ିଆକୁ ପୁଅ ଧାଇଁ ଆସୁଛି ରାତି ନ ପାହାଣୁ। ରମେଶ କେବେ ତାକୁ କାନ ଦିଏ, କେବେ ନ ଶୁଣିଲା ପରି ଚାଲିଯାଏ। ହେଲେ ତାର ମୁହଁ ଲାଲ ହୋଇଯାଏ, ବିଚାରେ ଦି କୋରଡ଼ା କଷିଦେବ। ତେବେ ମନେ ପଡ଼େ ତାର ସ୍ତ୍ରୀ ଜାତି କେଡ଼େ କୋମଳ, ବିଧାତା ସୃଷ୍ଟି କୌଶଳର ଗୋଟିଏ ରମଣୀୟ ଚିତ୍ର। ଏପରି କୋମଳ ପ୍ରତିମାରେ ହାତ ଦେବା ପାପ, ମାଛି ମାଇଲେ ଗନ୍ଧେଇବ। ଦିନେ ସକାଳେ ରମେଶ ଆସି ମଧୁଆକୁ କହିଲା, ଆରେ ମଧୁ ଦେଖ, ତୋ ନାତୁଣୀଟା କେଡ଼େ ଖରଖରି, ତୁଚ୍ଛାଟାକୁ ମୋତେ ସବୁଦିନ ବକୁଛି। ମୁଁ ତ ଆସୁଛି ସମୁଦ୍ର କୂଳକୁ ମାଛ ଧରିବାକୁ ଆଉ ଗାଧେଇବାକୁ, ଏ ଟୋକିର କ'ଣ ଯାଉଛି? ସମୁଦ୍ରକୁ ତ ଭଗବାନ ଗଢ଼ିଛନ୍ତି, ତା ଉପରେ ସମସ୍ତଙ୍କର ଅଧିକାର ଅଛି। ମାଳତୀ ପାଖରେ ଠିଆ ହୋଇଥିଲା, ସମ୍ଭାଳି ପାରିଲା ନାହିଁ, ମୁହେଁ ମୁହେଁ କହିଲା, କେଡ଼େ ମୁନିଟିରେ, ଏ ଥାନୁଟା କାର, ତୁ ନା ତୋର ଆଉ କିଏ ଏ ଜାଗାର ଗଛ ବୁଦା କାଠି ସଫା କରିଛି ମ? ଆଉ କ'ଣ ସମୁଦ୍ରକୂଳ ନାହିଁ ଏଠିକି ଧାଇଁ ଆସିଛୁ କିଆଁ? ଏଇଟା ଆମ ଘର ପାଖ ସମୁଦ୍ର, ତମ ଦାଣ୍ଡ ଦ୍ୱାର ବାଡ଼ି ପନ୍ଦାଡ଼କୁ ଆମେ କେବେ ଯାଉଛୁ ଛେପ ପକାଇବାକୁ? ସମୁଦ୍ରଟାକୁ ଭଗବାନ କରିଛନ୍ତି, ଓହ ଭାରି ତ, ବାଦଲ ଆଉ ଏଇ ସ୍ୱର୍ଗକୁ ତ ଭଗବାନ କରିଛନ୍ତି। ତେବେ ମୁଁ ଯାଇ ତୁମ ପକ୍କା ଉପରେ ଚଢ଼ି ବାଦଲକୁ ଦେଖିବି, ସେଥିରେ ତମେ କିଆଁ କିଛି କହିବ? ମୁଁ ପୁଣି ଖରଖରି, ତୁ ତେବେ ମର ମର। ମାଳତୀ ରଗରଗ ହୋଇ ସେଠୁ ଚାଲିଗଲା। ରମେଶ ବାବୁ ଗୁମ୍ ମାରିଗଲେ, ମଧୁଆ ମଜା ଦେଖୁଥାଏ। ଦିନେ ବେଳ ନଅଟା ହେବ, ମାଳତୀ ମାଛ ଧରିସାରି ମନ ଫୁଲାଣିଆ ହୋଇ ସମୁଦ୍ରରେ ଗାଧୋଉଛି। ପାଖରେ ଆଖରେ କେହି ନାହିଁ, ଅଛି ସମୁଦ୍ରର ଗର୍ଜନ ଓ ମାଛରଙ୍କାର ଟିଁ ଟିଁ ଶବ୍ଦ। ରମେଶ ଯାଇ ଫକିନି ଘୋଡ଼ାରୁ ଡେଇଁ ପଡ଼ିଲା, ଘୋଡ଼ାଟାକୁ ଗୋଟାଏ କିଳାର ଖୁଣ୍ଟିରେ ଭିଡ଼ି ଭାଡ଼ି ଦେଇ ଭସ୍ ଭସ୍ କରି ପଶିଗଲା ପାଣି ଭିତରକୁ। ମାଳତୀ ତାର ସେ ଖେଳୁଥାଏ ପାଣିରେ, ରମେଶ ବାବୁ ଟିକିଏ ଦୂରକୁ ଯିବାକୁ ଇଚ୍ଛା କରି ପହଁରିଲେ। ସମୁଦ୍ରଟା ତାଙ୍କର ପିଲାଦିନର ସାଥୀ, ହେଲେ କଟକ ଗଲାଦିନୁ ଟିକେ ଅଭ୍ୟାସ ଛାଡ଼ିଯାଇଛି। ପହଁରା ଜଣାଥିଲେ ହେଁ ଲହଡ଼ି ଭିତର ସୁଅ ଓ ଗତିର ଗତଗାତ ତାଙ୍କୁ ଜଣାନାହିଁ, ଯେପରି ଜଣା ଅଛି ମାଳତୀକୁ। ରମେଶ ଦୂରକୁ ଆଜି ପହଁରିଯିବାର ଦୁଇଟି ଲକ୍ଷ୍ୟ, ମାଳତୀକୁ ପହଁରାରେ ହଟେଇବେ ଓ ନିଜ ସାହସର ପରିଚୟ ଦେବେ। ମାଳତୀ ହସୁଥାଏ, ମଝିରେ ମଝିରେ କୁହାଟଟାଏ ଲେଖେ ଦେଉଥାଏ। ମାଳତୀ ଆଉ ସମ୍ଭାଳି ପାରିଲା ନାହିଁ, ଡାକିଦେଲା, ଏ ବାବୁ ପୁରୁଷ ପଣିଆ ସେତିକି ଥାଉ, ଘରକୁ ଫେରିଯା, ନହେଲେ ଆଜି ଚେଙ୍କେ ପାଇବୁ ଯେ। ରମେଶ ବାବୁ ଶୁଣିଲେ, ଟିକିଏ ତୁନି ହୋଇ କହିଲେ, ମୋ କଥାରେ ତୋର ଏଡ଼େ ମନ କିଆଁ, ଆଜି ଏମିତି ରସୁଛୁ କାହିଁକି? ଟାଇଁ ଟାଇଁ ମାଳତୀ ଉତ୍ତର ଦେଲା, ତୋ କଥାରେ କିଏ ମନ ଦେଉଛି, ତତେ ରସୁଛି ନା ପାଣି ଛଡ଼ଉଛି ନା ପୂଜୁଛି, ତୁ ମୋର ବିଷ, ତତେ ମୁଁ ଏକାବେଳକେ ଘୃଣା କରେ, ହଉ ଦେଖିବା। ରମେଶ ବାବୁ ଟିକିଏ ଦୂରେଇ ଗଲେଣି, ମାଳତୀ ସାବଧାନ ହୋଇ କୁଳେ କୁଳେ ଅଛି। ତାକୁ ଜଣା ଯେ ସେଦିନ ପୁନିଅ, ଠିକ ଦଶଟାରେ ଭିତରୀ ସୁଅ ସମୁଦ୍ରରେ ହୁଏ, ଲହଡ଼ା ଗୁଡ଼ାକ କୂଳରେ ଜୋରରେ ପିଟି ହୁଏ। ରମେଶ ବାବୁ ବହିରେ ଏସବୁ ପଢ଼ିଛନ୍ତି ସତ, ହେଲେ ସେଦିନ ପୁନିଅ ବୋଲି ତାଙ୍କୁ ମାଲୁମ ନାହିଁ। ବାଡ଼ି ବାଇଗଣ ପୋଥି ବାଇଗଣରେ ଢେର ପ୍ରଭେଦ, ଏ କ'ଣ ରମେଶ କୂଳକୁ ଆସିପାରୁନାହିଁ, ଦୂରକୁ ଦୂରକୁ ଚାଲୁଛି, କେବେ କେବେ ବି ବୁଡ଼ି ଯାଉଛି। ମାଳତୀ ବୁଝିପାରିଲା, ତାର ସ୍ତ୍ରୀ ସୁଲଭ କରୁଣା ତାର ପଥର ଛାତିକୁ ଠେଲି ଦେଇ ବାହାରି ପଡ଼ିଲା। ହୃତ୍ପିଣ୍ଡ ପଡ଼ିଲା ଉଠିଲା, କଥା ନାହିଁ ବାର୍ତ୍ତା ନାହିଁ, ମାଇଲା ଏକ ଡିଆଁ, ଶହେ ଦେଢ଼ଶହ ଖେପାରେ ଯାଇ ଦେଲା ଗୋଟେ ହାବୁକା ରମେଶକୁ। ଏମିତି ପହଁରୁଛି, ହାବୁକା ମାରୁଛି, ପାଞ୍ଚ ମିନିଟ୍ରେ ଆଣି କୂଳ ବାଲିରେ ଲମ୍ବ କରି ଶୁଆଇ ଦେଲା ରମେଶକୁ। ସେ କିନ୍ତୁ ବେହୋସ୍, ରମେଶ ମୁହଁରୁ ତାର ଛଅ ଇଞ୍ଚିଆ ବାଳଗୁଡ଼ାକୁ ଯେତେବେଳେ ମାଳତୀ ପଛକୁ ଆଉଁସି ଦେଇ ଭଲ କରି ତାର ମୁହଁଟିକୁ ଅନାଇଲା, ତା ମନରେ ଗୋଟେ ବିଜୁଳି ଖେଳିଗଲା। ସେ ଦୁର୍ବଳ ହୋଇପଡ଼ିଲା, ଭାବିଲା, କି ସୁନ୍ଦର ରୂପ, କି ସୁନ୍ଦର ଚେହେରା, କି ସୁନ୍ଦର ଢଙ୍ଗ। ମଧୁଆ ଏ ମଧ୍ୟରେ ଧାଇଁ ଆସିଥିଲା, ସେ ରମେଶର ପେଟରୁ ପାଣିକୁ ଚିପି ବାହାର କରିଦେବାକୁ ଚେଷ୍ଟା କଲା। ମାଳତୀ କହିଲା, ଜେଜେ ଗୋ, ମୁଁ ଯାଉଛି ତାର ବାପାକୁ ଡାକି ଆଣିବି, ତମେ ଏଇଠି ଥାଅ। ହଁ ଯିବୁ ସତ, ତେବେ ସେ କହିବେ ତାଙ୍କ ପୁଅକୁ ଆମେ ବୁଡ଼େଇ ମାରିଛେ। ମାଳତୀ କହିଲା, ଆରେ ବା, ମୁଁ ଯେ ନିଜ ଜୀବନକୁ ଖାତିର ନ କରି ତାକୁ ଭିତରି ସୁଅ ମୁହଁରୁ ଛାଣିଛି, ୟାକୁ ଧର୍ମ ଦେଖିଛି, ସେ ସେମିତି କହିପାରନ୍ତି, ଆମର ଯାଏ ଆସିନି କିଛି, ମଣିଷ ମାରୁ ମକଦ୍ଦମାରେ ଫସେଇ ଦେବେ ଯେ। ଧର୍ମ ଜାଣେ, ସେ ସେମିତି କହିଲେ ଏମିତି ଅବିଶ୍ୱାସୀ ସଂସାରରୁ ମରିବା ଭଲ। ହଉ ଯା, ମାଳତୀ ଏକା ନିଶ୍ୱାସରେ ଯାଇ ସଁ ସଁ ହୋଇ ରମେଶ ଘର ଦୁଆରେ ହାଜର ହେଲା। ରମେଶର ମା ଦାଣ୍ଡ ଦୁଆରେ ଠିଆ ହୋଇଥିଲେ, ମାଳତୀ ତାଙ୍କୁ କହିଲା, ଏ ବାବୁ କାହାନ୍ତି, ସେ ସେଠି ସମୁଦ୍ର ପାଣି ପିଇ ମଲା ପରି ପଡ଼ିଛନ୍ତି। ରମେଶ ମା କହିଲେ, କିଏ ମଧୁଆ? ନାଇଁ ନାଇଁ, ତମ ପୁଅ, କ'ଣ କହୁଛୁ ଲୋ? କହି ରମେଶ ମା ଭୋ କରି ରଡ଼ି କରି ବାରିରୁ ରମେଶ ବାପାଙ୍କୁ ଧରି ସମୁଦ୍ର କୂଳକୁ ଧାଇଁଲେ। ଅନେକ ଲୋକ ତାଙ୍କ ପଛେ ପଛେ ଧାଇଁଛନ୍ତି। ମାଳତୀ ଆଗରୁ ଯାଇ ସମୁଦ୍ର କୂଳରେ ହାଜର। ରମେଶ ବାବୁଙ୍କୁ ସମସ୍ତେ ମୁଟମୁଟ ଚାହୁଁଛନ୍ତି। ରମେଶ ବାପା ଓ ମା କହିଲେ, ଏଇ ଭୂତ ଦୁଇଟା ତ ଆମ ପୁଅକୁ ବୁଡ଼ାଇ ମାରିଲେ। ମାଳତୀ ଚୁପ୍, ତା ପାଟିରେ କଥା ନାହିଁ। ରମେଶକୁ ତ ଉଠାଇ ତା ପେଟରୁ କେତେ ପାଣି ବାହାର କରି ଗାଁକୁ ନେବାକୁ ଠିକ୍ କଲେ। ପଚାଶ ହାତ ନେଇଛନ୍ତି। ରୋଗୀ ଟିକିଏ ଆଖି ଫିଟାଇଲା। ସମସ୍ତେ ତାକୁ ତଳେ ଥୋଇଦେଲେ। ମାଳତୀ ସେଠାକୁ ଧାଇଁଗଲା। ରମେଶ ଚାହିଁ ଦେଇ କ୍ଷୀଣ ସ୍ୱରରେ କହିଲା, ମାଳତୀ। ମାଳତୀ ପାଟି କଲା, ହେଇ ଜିଇଁଛନ୍ତି ଯେ। ରମେଶର କଥାରେ ମାଳତୀ ପ୍ରତି କୃତଜ୍ଞତା ଯେପରି ଫୁଟି ଉଠୁଥିଲା। ପ୍ରାୟ ଅଧଘଣ୍ଟାଏ ଯାଇଛି। ରମେଶ ବାପା ଆସି ମଧୁଆ କୁଡ଼ିଆ ପାଖରେ ହାଜର। କହିଲେ, ମାଳତୀ ମାଳତୀ, ମା, ତତେ ରମୁ ଡାକୁଛି, ଚଞ୍ଚଳ ମୋ ସାଥିରେ ଆ। ମାଳତୀ ତାର ପୂର୍ବ ବେଶରେ ଚାଲିଲା। ରମେଶ ଘରେ ଏଇ ତାର ପ୍ରଥମ ପ୍ରବେଶ। ଦି ପାଖେ କେତେ ଚିଜ, କେତେ ଧନ ଧାନ, ଲୁଗା ଟ୍ରଙ୍କ ବାସନ, କାହିଁରେ ମାଳତୀର ଆଖି ନାହିଁ। ରମେଶ ଖଟ ପାଖରେ ଯାଇ ଠିଆ ହେଲା। ରମେଶ ହାତରେ ମାଳତୀ ହାତକୁ ଟାଣି ନେଇ ତାକୁ ତା ମୁଣ୍ଡ ପାଖରେ ବସାଇ ଦେଇ କହିଲା, ମାଳତୀ, ଆଜି ତୁମେ ମୋର ଜୀବନ ରଖିଲ, ତୁମେ ଦେବୀ ନା ମାନବୀ? ମାଳତୀ କେତେକ କଥା ବୁଝିଲା, କେତେକ ବୁଝିଲା ନାହିଁ। କହିଲା, ତମେ ଆପଣ ଭଲ ହୋଇଯାଆନ୍ତୁ, ପୁଣ୍ୟ ଉଆଁସ ଆଠମାରେ ଆଉ କେବେ ଏତେ ଦୂରକୁ ପହଁରିବାକୁ ଯିବ ନାହିଁ। ରମେଶ ମା କହିଲେ, ଆଉ କେବେ ସେଠିକୁ ଗାଧୋଇବାକୁ ଯିବ ନାହିଁ। ମାରେ, ତୁ ଆଜି ତାର ଜୀବନ ରଖିଲୁ, ତତେ କି ପୁରସ୍କାର ଦେବି ମା? ତାପରେ ମାଳତୀକୁ ଡାକି ତାକୁ ସର ପିଠା ମିଠେଇ ଆଉ କ'ଣ କ'ଣ ଖାଇବାକୁ ଦେଇ ବିଦା କଲେ। ମାଳତୀ ସେଦିନ ଭାବିଲା, ଏମାନେ କେଡ଼େ ଧନୀ, ମୁଁ କେଡ଼େ ଗରିବ। ଏବେ ମଧୁଆକୁ କେହି ଆଉ ସମୁଦ୍ରକୂଳ କୁଡ଼ିଆରେ ଦେଖନ୍ତି ନାହିଁ। ସେ ଜମିଦାରଙ୍କ ଦାଣ୍ଡ ଘରେ ଅଛି। ମାଳତୀ ରମେଶ ବାପାଙ୍କର ବୋହୁ ମା ହୋଇଛି। ଗାଁର ଅନେକ କହନ୍ତି, ରମେଶ ବାବୁ ଗୋଟେ ନାଗକନ୍ୟାକୁ ସମୁଦ୍ରରୁ ପାଇଲେ। କେବେ କେବେ ମାଳତୀକୁ ଚିଡ଼ାଇ ଦେଇ ନାନା କୋମଳ କଥା କହି ମନ ଖୁସି କରିବାକୁ ଜମିଦାର ରମେଶ ବାବୁ ଡାକି ଦିଅନ୍ତି ନାଗକନ୍ୟା। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ନାଗକନ୍ୟା। ଗାଳ୍ପିକ ଆନନ୍ଦ ଚନ୍ଦ୍ର ମିଶ୍ର। ରହିଲୁ, ନମସ୍କାର।